ती सध्या रे भगवान से जो आसले महावन को महावन थे तो टे दूर पलि मथुरा पाक पाखे पलि तेणु से दिन सखा मैंने कहले जे आमको क्षुधा होती खाद्यर व्यवस्था कर तेणु भगवान कहले दूर देखे सब टेन्ट बंधाई कह देख ये सब जो टेन्ट बंधाई से सब मथुरार ब्राह्मण मैंने यज्ञ जावाई यज्ञ कर स्वर्गलोक जावाई तेणु तुम्हें से सब बहुत खाद्य प्रस्तुत कर तुम गले किसी खाद्य प्रार्थना कले से तुम खाद्य देव कह कृष्ण बलराम अच्छा आई दरकार हो खाद्य देव हाथ किसी मांग आणव तेणु सांग मैंने सब गले आ ब्राह्मण मैंने सब वेद भी वेद कर्मकांड वेद पूरा पक अच्छा एक्सपर्ट दक्ष तेणु सीए केमी स्वर्ग यज्ञ करेंगे केमी करवस्था करेंगे कौट कौन सब यज्ञ लगे केमी होम हम सब हम कमी सब उच्चारण मंत्र उच्चारण हम से विषय व्यस्त अच्छा ये जाकि मागुच्च खायापी सी कहीं शुणा कथा से सब प्रणाम करज्ञा कृष्ण बलराम आम सखा आमको किसी खाद्य दरकार क्यूदापी किसी खाद्य व्यवस्था करूँ सी कहीं शुणी कथा किसी शुणिले कि बहुत समय रहा से फेरीगले शुणे नहीं कृष्ण बलराम कहले से कथा कहले एम आम तो शुणिले आ तुम जाओ आउ थे से जाओ ना आउ आम जीवन से देवे कि ना ये तो ब्राह्मण मान पाक न जाकि माताजी मान पाक जीव तेणु तक स्त्री मान पाक जीव पत्नी मान पाक द्विज पत्नी जय जय द्विज पत्नी नागकन्या गण भक्ति ते जहाँ पाइल गोविंद चरण द्विज पत्नी मैंने मथुरार जिते बड़े आसती वृंदावन रु गोपी मैंने आसती क्षीर दही लहुणी ये सब बिकापी सेत बड़े जो आम कहु बिक्री तुकामा किल गोप कन्या मुरारी पादार्पित चित्त वृत्ति दध्यादि गंगोह बसाद भोज गोविंद दामोदर माधव बिक्री तुकामा किल गोप कन्या गोपकन्या मैंने जो बिकापी जाऊँगी दध्यादि दधी दही लहुणी इत्यादि मथुरा को जाऊँगी सी कहना दही नब दही बिल कहना सी कौन गोविंद दामो दरमाध भेदी कारण से भगवान कृष्ण आसक्त चित्त दही आ पटरी बाहर नहीं गोविंद दाम दरमाध तेणु ब्राह्मणी मैंने मथुरार ब्राह्मणी मैंने से सब शुणा भगवान लीला से लीला कृष्ण आज एमती बकाश बद्ध कले अमुक कले सब कले सब शुणिक से सब प्रति आसक्ति होते तेणु एथर के जो आसिले से सखा मैंने आसिले कृष्ण बलराम आसती क्षुदा होता खाद्य दरकार से पठे सांगे सांगे कौन कले ब्राह्मणी मैंने हजबैंड गोईठ मारिक कथा न शुणिक सब खाद्य फाद्य जहाँ सब था यज्ञपाई स्वर्ग यज्ञपाई सब खाद्य को सब बहुत सुंदर भाव सहित सहित बहुत प्रकार खाद्य होता प्रस्तुत होता अन्न प्रकार व्यंजन सब कर बहुत प्रकार सब सब गुड़ाक सहित कि सब धरिक समस्ते धाईले एक थे सांगे तेणु ये सी ब्राह्मण मानने अरे तुम कुआ जाऊ कौ यज्ञ हम बर्तन तुम कुआर जाऊ ये सब खाद्य सब भोग लगे इंद्र को अर्पित हे ये सब से मैंने किसी शुणिले जाए पलिगले तेणु तापर सब कृष्ण पा गलापर कृष्ण बलराम तुम स्वागत कले आपर से सब खाद्य ग्रहण कले कहले तुम फेरी जाओ बर्तमान किंतु ये कहले आम आपको आस मैंने आ फेर आम स्वामी आज्ञा को उल्लंघन कर आसीचु तेणु आम आरबू ना कहीकिन सी कहले तुम्हें जेहेतु मो पा आस तेणु तुम प्रति कहीं असूया करें कहीं ईर्षा करें कहीं गाड़ी देवे अपमान करें कहीं सब बहुत कष्ट फेरइले तेना फेरला ब्राह्मण मान बर्तमान से अनुभूति रियलाइजेशन आसला ज्ञान आसला कहला आम एत ज्ञान पढ़ी एत ज्ञान अच्छी ଏତେ ଉନ୍ନତ ଜନ୍ମ ଆମର, କିନ୍ତୁ ଏସବୁ ଧିକ୍ ଧିକ୍ ଜନ୍ମ ନ ତ୍ରିବିଦ ବିଦ୍ୟା, ଯେଉଁ ବେଦରେ ତ୍ରୈବିଦ୍ୟା ବୋଲି କୁହାଯାଉଛି, ତ୍ରୈବିଦ୍ୟା ମାଂସ ବା ଭୂତ ପାପା, ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ତ୍ରୈବିଦ୍ୟା କହିଲେ ରିକ୍ ସାମ ଯଜୁ, ଏ ତିନି ବେଦରେ ପ୍ରବୀଣ, ତାଦେହରେ କର୍ମକାଣ୍ଡ ଧାରା ସବୁ ରହିଛି, ସ୍ୱର୍ଗକୁ ଯିବା ପାଇଁ ବ୍ୟବସ୍ଥା ରହିଛି। ତେଣୁ ସେ କହୁଛି ନହ ତ୍ରିବିଦ ବିଦ୍ୟା, ଏହିସବୁ ତ୍ରୈବିଦ୍ୟା ଏଗୁଡ଼ାକ ମଧ୍ୟ ଧିକ୍, ଏବଂ ଧିକ୍ ବ୍ରତଂ, ଆମେ ଯେଉଁ ବ୍ରତ ଆଜି କରିଛୁ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରିବା, ଏଇ ଯେଉଁ ବ୍ରତଟି ଦେଇଛୁ ଏଇଟା ମଧ୍ୟ ଆମ ବ୍ରତ ଧିକ୍, ଏବଂ ଧିକ୍ ଭୋଗ୍ୟତା, ଭୋଗ ଜ୍ଞାନ ଅଛି ଆମର ବେଦରେ, ତ୍ରିବେଦୀ ଆମେ ସବୁ ରହିଛୁ, ଚତୁର୍ବେଦୀ ତ୍ରିବେଦୀ ଦ୍ୱିବେଦୀ ସବୁ ରହିଛୁ, ଆମର ଏଇସବୁ ଜ୍ଞାନକୁ ଧିକ୍, ଧିକ୍ କୁଳଂ, ଜନ୍ମକୁ ଧିକ୍ କହିଲେ ପୁଣି କୁଳକୁ ମଧ୍ୟ ଧିକ୍ କହିଲେ, ପୁଣି ଧିକ୍ କ୍ରିୟା, ଆମର ଯେଉଁ ସବୁ କାର୍ଯ୍ୟ କରୁଛେ ବହୁତ ପ୍ରକାର କ୍ରିୟା କରୁଛେ, ବ୍ରାହ୍ମଣ କାର୍ଯ୍ୟ 6ଟି ବ୍ରାହ୍ମଣ କାର୍ଯ୍ୟ ରହିଛି, ଯଜନ ଯାଜନ ପଠନ ପାଠନ, ପୂର୍ଜନ୍ମ ହେଉଛି ଯାଜନ ଯଜନ ଯଜନ ଯାଜନ ମାନେ ଅନ୍ୟମାନଙ୍କୁ ଶିଖେଇବା କେମିତି ଯଜନ କରିବାକୁ ପଡ଼ିବ, ଯଜ୍ଞ ପୂଜା କରିବାକୁ ପଡ଼ିବ, ପଠନ ନିଜେ ପଢ଼ିବେ ଏବଂ ପାଠନ କହିଲେ ଅନ୍ୟମାନଙ୍କୁ ପଢ଼େଇବେ, ଦାନ ପ୍ରତିଗ୍ରହ, ଦାନ ଦେବେ ଏବଂ ପ୍ରତିଗ୍ରହ ଦାନ ଗ୍ରହଣ କରିବେ, ଏ ହେଉଛି ବ୍ରାହ୍ମଣର 6ଟି କାମ, 6ଟି କାର୍ଯ୍ୟ, କିନ୍ତୁ ଆହୁରି ବି ଅନ୍ୟାନ୍ୟ କାର୍ଯ୍ୟ ଅଛି, ଭଗବତ ଗୀତାରେ ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ବ୍ରାହ୍ମଣ କାର୍ଯ୍ୟ, ସମ ଦମ ତପ ଶୌଚ କ୍ଷାନ୍ତି ରାଜଚ ଜ୍ଞାନ ବିଜ୍ଞାନ ମାସ୍ତିକ୍ୟମ ବ୍ରହ୍ମ କର୍ମ ସ୍ୱଭାବ, ଏ 9ଟି କର୍ମ ରହିଛି, ସମ ଇନ୍ଦ୍ରିୟ ସଂଯମ, ମନ ଦମ ଇନ୍ଦ୍ରିୟ ସଂଯମ, ସମ ହେଉଛି ମନକୁ ସଂଯମ କରିବା, ଏଇଭଳିଆ ସମ ଦମ ତପସ୍ୟା ଶୌଚ କ୍ଷାନ୍ତି ମାନେ ଯେଉଁ ଅସୁବିଧା ପଡ଼ିଲେ ବ୍ୟସ୍ତ ନ ହେବା, କ୍ଷାନ୍ତି ଆର୍ଯ୍ୟବମ ସରଳତା, ଜ୍ଞାନ ବିଜ୍ଞାନ ଅଧ୍ୟୟନ କରିବା ଇତ୍ୟାଦି, ଏସବୁ ହେଉଛି ବ୍ରାହ୍ମଣ କାର୍ଯ୍ୟ। ପୁଣି ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧରେ ଭାଗବତ ବର୍ଣ୍ଣନା କରିଛନ୍ତି 12ଟି ବିପ୍ରର ଗୁଣ ଅଛି, କ'ଣ କ'ଣ ନା ମନି ଧନ ଜନ ଅଭିଜନ ରୂପ ତପ ଶ୍ରୁତ ଓଜ ତେଜ ପ୍ରଭାବ ବଳ ପୌରୁଷ ବୁଦ୍ଧି ଯୋଗାହାର, ଏସବୁ ବହୁତ ଉଚ୍ଚକୂଳରେ ଜନ୍ମ ବା ଏତେ ସବୁ ବୁଦ୍ଧି ରହିଛି, ଏସବୁ ଗୁଡ଼ାକ ବା ରୂପ ରହିଛି, ଅଭିଯାନ ରହିଛି, ତପସ୍ୟା ରହିଛି, ଏସବୁକୁ ସବୁ ହେଉଛି ଏ 12ଟି ଗୁଣ, ବିପ୍ରାତ 200 ଗୁଣ ଯୁତ ଅରବିନ୍ଦ ନାଭପାଦା, ଯଦି 12ଟି ଗୁଣ ଥାଇକରି ମଧ୍ୟ ମିଶ୍ର ଶଚୀ ମିଶ୍ର ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, 12ଟି ଗୁଣ ଥାଇପାରେ ବହୁତ ପାଠ ପଢ଼ିଛି ସବୁ କରିଛି, କିନ୍ତୁ ବିମୁଖାତ୍ ଭଗବାନଙ୍କ ପ୍ରତି ବିମୁଖ, ଯେଉଁମାନେ ସବୁ ରହିଛନ୍ତି କ'ଣ ନା ଆମେ ବ୍ରାହ୍ମଣ ବହୁତ ଜ୍ଞାନ ଅଛି ଏସବୁ, ତେଣୁ ସେମାନେ ସ୍ୱପଚଂ ବରିଷ୍ଠମ, ତାଙ୍କଠାରୁ ଯେଉଁମାନେ କୁକୁର ଭୋଜି ଚଣ୍ଡାଳ ମଧ୍ୟ ସେମାନେ ଶ୍ରେଷ୍ଠ, କାହିଁକି ନା ପ୍ରାଣଂ ପୁନାଦି ସ କୁଳଂ, ସେମାନେ ଚଣ୍ଡାଳ ମାନେ ଯେଉଁମାନେ ଭଗବାନଙ୍କ ଶରଣ ନେଇଛନ୍ତି, ଭଗବାନଙ୍କ ନାମ ଉଚ୍ଚାରଣ କରୁଛନ୍ତି, ଭଗବାନ ଭକ୍ତ ହେଇଛନ୍ତି, ସେମାନେ ନିଜ ସହିତ ନିଜ କୁଳକୁ ମଧ୍ୟ ଉଦ୍ଧାର କରିଦେଉଛନ୍ତି, ଆଉ ଏମାନେ ନିଜକୁ ତ ଉଦ୍ଧାର କରିପାରୁନାହାନ୍ତି, କୁଳକୁ କ'ଣ ଉଦ୍ଧାର କରିବେ, ତେଣୁ ଏଇଠି ବର୍ତ୍ତମାନ ଏସବୁ ନିଜ କୁଳକୁ ଧିକାର କରୁଛନ୍ତି, ଧିକ୍ କୁଳଂ ଧିକ୍ କ୍ରିୟା ଦାକ୍ଷ୍ୟଂ, ଆମେ ଏତେ ଦକ୍ଷ, ସେ ବହୁତ ଯଜ୍ଞ ଫଜ୍ଞ କରୁଛୁ ସମସ୍ତଙ୍କର, ଏସବୁ ଆମେ ଏତେ ଦକ୍ଷ, କିନ୍ତୁ ଏସବୁକୁ ଆମ ଧିକ୍, କାହିଁକି ନା ବିମୁଖା ଯେ ତତ୍ ଅଦକ୍ଷ ଯେ, ଅଦକ୍ଷ ଯେ ଭଗବାନଙ୍କ ବିଷୟରେ ଆମେ ଜାଣିପାରିଲୁନି, କୃଷ୍ଣ ହେଉଛନ୍ତି ଭଗବାନ ବୋଲି ଆମେ ଜାଣିପାରିଲୁନି, ବର୍ତ୍ତମାନ ଭଗବାନ ସେ ଜ୍ଞାନଟି ଆମକୁ ଦେଲେ, ଯେଉଁଥିପାଇଁ କି ସେ ଆମେ ଜାଣିପାରିଲୁ ସେ ହେଉଛନ୍ତି ଅଧକ୍ଷଜ, ଅଧକ୍ଷଜ କହିଲେ ଅକ୍ଷଜ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନ ଜାଣିପାରିବାନି, ଯେ ମୁଁ ମୋ ଆଖିରେ ଦେଖିଦେବି ଭଗବାନଙ୍କୁ, ବା କାନରେ ଶୁଣିଦେବି ଭଗବାନ କଥା, ବା ନାକରେ ଶୁଣିଦେବି ଭଗବାନଙ୍କର ଶରୀର ଗନ୍ଧ, ଏସବୁ ଜିନିଷ ଏସବୁ ଜାଣି ହେବ ନାହିଁ, ସେଥିପାଇଁ ସେ ଅଧକ୍ଷଜ, କାରଣ ସିଏ ହେଉଛନ୍ତି ଉର୍ଦ୍ଧ୍ୱରେ, ଅଧ ଅକ୍ଷଜ ଯାହାର ଜଙ୍କ ପାଖରେ ଆମର ଅକ୍ଷଜ ସବୁ ତଳକୁ ରହିଯିବ, ସିଏ ହେଉଛନ୍ତି ଅଧକ୍ଷଜ, ତେଣୁ ସେଇ ଅଧକ୍ଷଜଙ୍କ ପ୍ରତି ଆମେ ବିମୁଖ ହେଇଗଲୁ, ତାଙ୍କର ସଖାମାନେ ଆସିଲେ ଖାଦ୍ୟ ମାଗିଲେ ଆମେ ଦେଲୁନି, ଅଧକ୍ଷଜଙ୍କ ପ୍ରତି ବିମୁଖ ହେଇଗଲୁ, ତେଣୁ ଆମର ଏସବୁ ଧିକ୍, ଏଇଭଳି ଧିକାର କରି ତାପରେ ସେମାନେ ମଧ୍ୟ ଭଗବାନଙ୍କର ଭକ୍ତ ହେଲେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି।